ଆମେ ଯେତେବେଲେ ଆମର ଶରୀର ବିଷୟରେ ଭାବୁଛୁ ତେବେ ଆମେ ଜାଣୁଛୁ ଯେ ସେଟା କେଡ଼େ ଅପରିଷ୍କାର ଆର୍ କମଜୋର ନେ ଭର୍ତ୍ତି ଆର୍ ଶେଷ ନେ ଆମକେ ସବକେ ମରବାକେ ପଡ଼ବା। ଇଟା ଆମକେ ନିରାଶ କରିଦଉଛେ। ଇ ସତ୍କେ କିଏ ବି ନାଇଁ ବୋଲି ନାଇଁ କହିପାରେ। ଆମେ ନିଜକେ ପଚାରି ବି ନାଇଁ ପାରୁ କି ଆମେ ଇଟା ସବୁଦିନ କାଜେ ଇଠାନେ ବାସ କରି ରହିପାରମୁ। ଆମେ ନିଜକେ ନାଇଁ ପଚାରମୁ କି ଆମେ ମରିଗଲେ କେନ୍ଠାନେ ଯିମୁ। କେନ୍ କେନ୍ ମାନେ ଭାବସନ୍ ମରିଗଲା ପରେ ଆମେ ଆର୍ ଗୋଟେ ମଣିଷି କରିକି କେନ୍ ରୂପ ନେଇକରି ଜନ୍ମ ହେମୁ। ଆର୍ କେତେ ଲୋକ ଭାବସନ୍ ମହମବତୀ ଯେନ୍ତା ଜଲି ଜଲି କରି ଶେଷ ନେ ଲିଭି ଯାଇସି ସେନ୍ତା ଆମେ ବି ମରିକରି ଶେଷ ହେଇ ଯାଇସୁଁ। କେତେ ଲୋକ କହେସନ୍ ସେମାନେ କେନ୍ ବାଟେ ଯିବେ ସେଟା ନେଇ ଜାନନ୍। ଓହୋ, ସତେ ଯେନ୍ତାକି ବାଟ ନେଇ ଜାନି ଅରଡ଼ ଜଙ୍ଗଲ ଭିତରେ ଗଲା ପରା। ଆସ ମାପୁର ବାଟକେ ଫେରିଯିମା। ଅନ୍ଧାର ଭିତରେ ଭର୍ମି ନାଇଁ ବୁଲୁଁ। ବାଦଲର ଚେରେକେ ଦେଖ, ସେମାନେ କେବେ ବି ଉଡ଼ି ବୁଲିବାକେ ନାଇଁ ହାରନ୍। ଠିକ୍ ସେନ୍ତା ଆମେ ମନୁଷ୍ୟମାନେ ବି କେବେ ଆମର ବାଟେ ଆମେ ଯିବାକେ ହାରବାର ଉଚିତ ନାଇଁ। ସେ ବାଇବେଲ ଆମକେ ଶିକ୍ଷା ଦେସି ଯେ ମଣିଷର ଗୋଟେ ଆତ୍ମା ଅଛେ। ଆମେ ଆମର ହାତେ ଆମର ଦେହିକେ ଜଲେଇ ଦେଇ ପାର୍ମୁ, ମାତ୍ର ତେବେ ବି ଆମର ଆତ୍ମା ଜିଇଁଥିସି। ମରିଗଲା ପରେ ଆମର ଆତ୍ମା ସ୍ୱର୍ଗକେ ନେଇ ଗଲେ ନରକକେ ଯିବା? ଯଦି ସେ ସ୍ୱର୍ଗକେ ଯିବା ତେବେ ସେ ମାପୁରୁର ପାଖେ ଆର୍ ତାକର ଥିଲାଠାନେ ରହିବା, ଆର୍ ସେ ଥିବା ଜାଗା ଖୁବ୍ ସୁନ୍ଦର। ନରକ ଶୈତାନ ଲାଗି ତିଆରି ହେଇଛେ, ଯେନ୍ଟାକି ଖାଲି ଦୁଃଖ କଷ୍ଟ ଜଲାପୋଡ଼ା ଆର୍ ଧ୍ୱଂସ କରବାର୍ ଲାଗି ଅଛେ। ସ୍ୱର୍ଗକେ ଗୋଟେ ବାଟ ଅଛେ। ମାପୁର ନିଜର ବହି ବାଇବେଲ କହିସି ଯେ ଯୀଶୁ ଖ୍ରୀଷ୍ଟ ତମକେ ସେଠାନକେ ନେଇଯିବେ। ସେ ସ୍ୱର୍ଗ ନେ ଥିଲେ ଆର୍ ସ୍ୱର୍ଗ ନୁ ଉତରଲେ ଆର୍ ଇ ଜଗତ ନେ ବାସ କରବାର୍ ଲାଗି ଇଠାନେ ଜନ୍ମ ହେଲେ। ସେ ପାପୀ ମନକର ପାପର ଲାଗି ମଲେ, ସେ ମନକେ କ୍ଷମା ଦେବାକେ ମାତ୍ର 3 ଦିନ ଲାଗି ସେ ମଲେ। ସେ ଶକ୍ତି ନେ ଆର୍ ଥରେ ଉଠିଲେ, ସେ ମାପୁରୁର ପୁଅ। ଆର୍ ଥରେ ଉଠିଲା ପଛେ 40 ଦିନ ପଛେ ସେ ଇ ଜଗତ ନେ ଚଲାବୁଲା କଲେ, ତାର୍ ପରେ ସେ ସ୍ୱର୍ଗକେ ଗଲେ। ତାକର ପୁରା କିଏ ନାଇଁନ? ଆଜି ସେ ସ୍ୱର୍ଗନେ ଅଛନ୍, ସେ ଆମକେ ଦେଖୁଛନ୍ ଆର୍ ଭଲ୍ କରି ଦେଖୁଛନ୍। ସେ ହଉଛନ୍ ଗୋଟେ ଲୋକ ଯେନ୍କି ଆମକେ ସ୍ୱର୍ଗ ନେଇ ପାରସନ୍। ପ୍ରଥମ ନେ ସେ ଆମକେ ସ୍ୱର୍ଗକେ ଯିବାର ଲାୟକ କରବେ। କାଁ କାଜେ ବୋଇଲେ ସେଠାନେ ମାପୁରୁ ନଗରନେ କେନ୍ସି ପାପ ପହଞ୍ଚି ନେଇପାରେ, ମାତ୍ର ପ୍ରଭୁ ଯୀଶୁର ବଲ୍ ଅଛେ ଆମ ସବୁ ପାପକେ ନେବାର୍ ଲାଗି। ଯେତ୍କି ବେଲେ ଆମେ ଆମର ପାପର ଲାଗି ଦୁଃଖୀ ଥାଇକରି ସତ୍ ଭାବେ ତାଙ୍କେ ଆମର କର୍ତ୍ତା ବୋଲି ମାନସୁଁ, ସେତ୍କି ବେଲେ ସେ ଆମର ସବୁ ପାପ କ୍ଷମା କରିଦେସନ୍, ଆମର ହୃଦୟକେ ବଦଲେଇ ଦେସନ୍ ଆର୍ ସୁନ୍ଦର କରବାର୍ ଲାଗି ବି ବଲ୍ ଦେସନ୍। ଭୟଙ୍କର ଠାନ୍ ନରକନୁ ଆମର ଆତ୍ମାକେ ରକ୍ଷା କରସନ୍। ଯୀଶୁ ହଉଛନ୍ ଗୋଟେ ମାତ୍ର ରକ୍ଷା କରବାର ଲୋକ ଆର୍ ମୁକ୍ତି କରବାର ଲୋକ। ପ୍ରଭୁ ଯୀଶୁ ହଉଛନ୍ ସ୍ୱର୍ଗର ଗୋଟେ ଏକା ବାଟ। ମୁଇଁ ଯାଏଟା କହୁଛେଁ ସେ ସବୁ ଚିନ୍ତା କର ନାଇଁ ଜଗ, ଆର୍ ଏବେ ଏକା ଯୀଶୁ ଖ୍ରୀଷ୍ଟ ତମର ନିଜର ମୁକ୍ତିର ମାଲିକ ଭାବନେ ଗ୍ରହଣ କର। ଆଜି ଏକା ତାଙ୍କର କଥା ମାନବାର ଦିନ, କାଲକେ ବୋଇଲେ ହୁଏତ ଡେରି ହେଇଯିବା।